ହ୍ୟାଲୋ, ମୁଁ 9 ନମ୍ବର ୱାର୍ଡରୁ କହୁଛି। ମୋ ନାଁ ରଞ୍ଜନ କୁମାର ଦାସ। ଆମର ଡ୍ରେନେଜ ପାଇଁ ଡ୍ରେନେଜ ପାଣି ଯିବାକୁ ଅସୁବିଧା ହଉଛି। ଡ୍ରେନେଜ ଛୋଟ ହେଇଛି, ଏଠି ଅଳିଆ ଆବର୍ଜନା ସଫା ହଉନି, ଆଉ ପାଣି ଯିବାକୁ ସମସ୍ୟା ହଉଛି। ଛୋଟ ଡ୍ରେନେଜ ହେତୁ ପାଣି ଯିବାକୁ ସମସ୍ୟା ହଉଛି। ବାଲି ଗୋଡ଼ି ସବୁ ପକେଇ ଦେଉଛନ୍ତି ଡ୍ରେନ ଉପରେ, ଡ୍ରେନେଜ ବନ୍ଦ ହେଇଯାଉଛି, ଆଉ ବହୁତ ବିଭିନ୍ନ ବିଭିନ୍ନ ସମସ୍ୟାର ସମାଧାନ। ଡ୍ରେନେଜରେ ନାହିଁ, ସ୍ଲାବ ନାହିଁ, ବହୁତ ଅସୁବିଧାର ଅସୁବିଧା ହଉଛି।